ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର 27ତମ ବୈଠକ ଅନୁଷ୍ଠିତ। ତିନୋଟି ବିଭାଗର 4ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ପୂର୍ବୋଦୟ ମିଶନରେ ବିକଶିତ ଓଡ଼ିଶା ଓ ଭାରତର ମାର୍ଗଦର୍ଶନର ପ୍ରତୀକ ଶାନ୍ତିସ୍ତୂପ ଧଉଳି, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ସହ ମଣ୍ଡପଗୁଡ଼ିକରେ ଚାଲିଛି ମା' ଦୁର୍ଗାଙ୍କର ମହାସପ୍ତମୀ ପୂଜା ଏବଂ ହୃତ୍ପିଣ୍ଡର ଯତ୍ନ ଓ ଏହା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ହୃତ୍ପିଣ୍ଡ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ 27ତମ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ବିକାଶ ସହ ଜଡ଼ିତ ତିନୋଟି ବିଭାଗର 4ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ 1956, କାରଖାନା ଆଇନ 1948ର 63ତମ ଆଇନ ସଂଶୋଧନ କରାଯାଇଛି। ମହିଳା କର୍ମଚାରୀଙ୍କ ସମ୍ମତିପତ୍ର ଆଧାରରେ ସେମାନେ ରାତିରେ କାର୍ଯ୍ୟ କରିପାରିବେ। ସେହିଭଳି କର୍ମଚାରୀମାନଙ୍କର ଦୈନିକ କାର୍ଯ୍ୟନିର୍ଘଣ୍ଟ ଅବଧିକୁ ସରକାର 9 ଘଣ୍ଟାରୁ 10 ଘଣ୍ଟାକୁ ବୃଦ୍ଧି କରିଛନ୍ତି। ସପ୍ତାହକୁ 48 ଘଣ୍ଟାରୁ ଅଧିକ କାର୍ଯ୍ୟ କଲେ କର୍ମଚାରୀଙ୍କୁ ଅଧିକ ପାରିଶ୍ରମିକ ଦିଆଯିବ। ତ୍ରୈମାସିକ ଅତିରିକ୍ତ କାର୍ଯ୍ୟକୁ 144 ଘଣ୍ଟାକୁ ବୃଦ୍ଧି କରାଯାଇଛି। ଗଣଶିକ୍ଷା ବିଭାଗର ଗୋଦାବରିଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ପୂର୍ତ୍ତ ବିଭାଗ ଅଧୀନରେ ଘଟଗାଁ ତାରିଣୀ ପୀଠ ପାରିପାର୍ଶ୍ୱର ବିକାଶ ପାଇଁ 146 କୋଟି ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି। ବୈଠକ ପରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି,
ଜଣେ ମହିଳା କର୍ମଚାରୀ ସେ ଯଦି ଚାହିଁବ ରାତିରେ ମଧ୍ୟ ସେ କାର୍ଯ୍ୟ କରିବା ପାଇଁ, ତାହେଲେ ସେ ଗୋଟିଏ ଲିଖିତ ସମ୍ମତି ପ୍ରଦାନ କରିବ ଏବଂ ରାଜ୍ୟ ସରକାରଙ୍କର ଦ୍ୱାରା ଅଧିସୂଚିତ ସର୍ତ୍ତାବଳୀ ଅନୁସାରେ ସେ ରାତ୍ରିରେ ମଧ୍ୟ ନିୟୋଜିତ ହୋଇ କାମ କରିପାରିବ। ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ 1956 ବ୍ୟବସ୍ଥାଗୁଡ଼ିକ 20 କିମ୍ବା ତତୁର୍ଦ୍ଧ କର୍ମଚାରୀଙ୍କୁ ନିୟୋଜିତ କରିଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଲାଗୁ ହେବ।
ପୂର୍ବୋଦୟ ମିଶନରେ ବିକଶିତ ଓଡ଼ିଶା ଓ ଭାରତର ମାର୍ଗଦର୍ଶନର ପ୍ରତୀକ ଧଉଳି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭୁବନେଶ୍ୱରସ୍ଥିତ ଶାନ୍ତିସ୍ତୂପ ଧଉଳିକୁ ଆଜି ପରିଦର୍ଶନ କରି ଶ୍ରୀ ପ୍ରଧାନ ମନ୍ଦିରର ପାଦଦେଶରେ ଥିବା ଐତିହ୍ୟସ୍ଥଳୀ ଓ ଦର୍ଶନୀୟ ସ୍ଥାନ ବୁଲି ଦେଖିଛନ୍ତି। କଳିଙ୍ଗ ସାମ୍ରାଜ୍ୟର ଐତିହ୍ୟ ଭିତ୍ତିରେ ପ୍ରସ୍ତୁତ ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପ୍ରାଚୀନ କଳିଙ୍ଗର ରାଜନୀତି, ସଂସ୍କୃତି, ଧର୍ମ ଏବଂ ଲିପିର ଇତିହାସ ଜାଣିବା ପାଇଁ ଏହି ଶିଳାଲେଖ ଅମୂଲ୍ୟ ଭଣ୍ଡାର। ଭାରତକୁ ସ୍ୱଦେଶୀ ଅର୍ଥନୀତି ସହ ଯୋଡ଼ିବା, ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ଗତି ଦେବା ପାଇଁ ସାମୁହିକ ଉଦ୍ୟମ କଲେ ବିକଶିତ ଓଡ଼ିଶା ଓ ଭାରତର ଲକ୍ଷ୍ୟ ସାକାର ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ଶିରିଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି ଦେଇଛନ୍ତି। ଶ୍ରୀ ମୁର୍ମୁ ଆସନ୍ତା ମାସ 9 ତାରିଖରେ ଦାୟିତ୍ୱ ଗ୍ରହଣ କରିବା ସହ ଏହି ପଦବୀରେ ଆଗାମୀ 3 ବର୍ଷ ପର୍ଯ୍ୟନ୍ତ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ଭାବେ ନିଯୁକ୍ତି ପାଇଥିବା ଡେପୁଟି ଗଭର୍ଣ୍ଣର ଶ୍ରୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆର୍ବିଆଇରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଦେଶର ଆର୍ଥିକ ବ୍ୟବସ୍ଥା ଓ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଐତିହାସିକ ବାଲିଯାତ୍ରା କଟକର ଉପର ପଡ଼ିଆରେ ଆୟୋଜନ ପ୍ରସଙ୍ଗ ନେଇ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଆବାସିକ ବାସଭବନରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜନପ୍ରତିନିଧିମାନେ ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ ସପକ୍ଷରେ ମତ ରଖିଛନ୍ତି। ବାଲିଯାତ୍ରା ଐତିହ୍ୟ ସହ ଉପର ପଡ଼ିଆର ସମ୍ପର୍କ ଥିବାରୁ ଏହି ପଡ଼ିଆକୁ ସମ୍ପୂର୍ଣ୍ଣ ବାଦ୍ ଦେଇ ବାଲିଯାତ୍ରା ଆୟୋଜନ ହୋଇପାରିବ ନାହିଁ ବୋଲି ଜନପ୍ରତିନିଧିମାନେ କହିଛନ୍ତି। ଆସନ୍ତା 9 ତାରିଖରେ ହାଇକୋର୍ଟରେ ବାଲିଯାତ୍ରା ଆୟୋଜନ ନେଇ ଶୁଣାଣି ହେବ। ଶୁଣାଣି ସମୟରେ ଜନପ୍ରତିନିଧିମାନଙ୍କ ମତାମତକୁ ହାଇକୋର୍ଟଙ୍କ ଆଗରେ ଉପସ୍ଥାପନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିନ୍ଧେ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନବରାତ୍ରି ପାଳନ ଅବସରରେ ଆଜି ରାଜ୍ୟର ଶକ୍ତିପୀଠଗୁଡ଼ିକରେ ମହାଷ୍ଟମୀ ପୂଜା ଏବଂ ପୂଜାମଣ୍ଡପଗୁଡ଼ିକରେ ମୃଣ୍ମୟୀ ପ୍ରତିମାଙ୍କ ସପ୍ତମୀ ପୂଜା ଅବସରରେ ଦେବୀ ଦୁର୍ଗା ମହାଗୌରୀ ବେଶରେ ସଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀ ମହାକାଳୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ରାତ୍ରି 9:30 ପରେ ମା'ଙ୍କୁ ମହାସ୍ନାନ କରାଯିବ। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ମା' ଜୟଦୁର୍ଗାଙ୍କର ଆଜି ମହାଷ୍ଟମୀରେ ସିଂହବାହିନୀ ବେଶ ଅନୁଷ୍ଠିତ ହେବ। ଜିଲ୍ଲାର 7 ବ୍ଲକ ଓ 4 ପୌରାଞ୍ଚଳରେ ଶତାଧିକ ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ପୂଜା ପାଉଛି। ନବରଙ୍ଗପୁରର ମା' ଭଣ୍ଡାରଘରଣୀଙ୍କ ପୀଠରେ ମହାଷ୍ଟମୀ ମହାସମାରୋହରେ ଅନୁଷ୍ଠିତ ହୋଇଛି। ବିଜୟା ଦଶମୀ ପାଇଁ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଗ୍ରାମଦେବତୀଙ୍କ ପ୍ରତୀକ ଲାଠିଙ୍କର ଆଗମନ ଆରମ୍ଭ ହୋଇଛି। ମା'ଙ୍କ ପୀଠରେ ମହାସପ୍ତମୀ ଅବସରରେ ଆଜି ଅପରାଜିତା ପୂଜା ଅନୁଷ୍ଠିତ ହୋଇଥିଲା। କୋରାପୁଟ ଜିଲ୍ଲାର ଭୋଗବତୀ ଦକ୍ଷିଣକାଳୀ ମୁଟୁଲମା ଓ ବିରିକୋମ୍ବା ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ 22 ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଦେଶବ୍ୟାପୀ ଲାଗୁ କରାଯାଇଛି। ଏହାକୁ ବିଭିନ୍ନ ମହଲ ଓ ବର୍ଗର ଜନସାଧାରଣଙ୍କ ପକ୍ଷରୁ ସ୍ୱାଗତ କରାଯାଉଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିଏସ୍ଟି 2.0 ଅଧୀନରେ କର୍କଟ ଏବଂ ଗୁରୁତର ରୋଗର ଚିକିତ୍ସା ପାଇଁ ବ୍ୟବହୃତ 36 ଜୀବନ ରକ୍ଷାକାରୀ ଔଷଧ ଉପରେ ଟିକସ ଛାଡ଼ କରାଯାଇଛି। ଗଜ୍, ବ୍ୟାଣ୍ଡେଜ୍, ଡାଇଗ୍ନୋଷ୍ଟିକ୍ କିଟ୍ ଏବଂ ଥର୍ମୋମିଟର ଭଳି ଅତ୍ୟାବଶ୍ୟକ ଔଷଧ ଓ ଚିକିତ୍ସା ଉପକରଣ ଉପରେ ଜିଏସ୍ଟି 12% 5% ହ୍ରାସ କରାଯାଇଛି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା କେନ୍ଦ୍ର ସରକାର ଭାରତୀୟ ରେଳକୁ ଯାତ୍ରୀଙ୍କ ପାଇଁ ଅଧିକ ସୁରକ୍ଷିତ ଏବଂ ସୁଗମ କରିବା ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଦଶନ୍ଧିରେ ଭାରତୀୟ ରେଳବାଇ କ୍ଷେତ୍ରରେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତର ରେଳବାଇ କ୍ଷେତ୍ରରେ ଏକ ବିପ୍ଳବ ଆସିବା ସହ ଦେଶର ଜୀବନରେଖାକୁ ପ୍ରଗତିର ଶକ୍ତିଶାଳୀ ଅଗ୍ରଗତିରେ ପରିଣତ ହୋଇଛି। ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ, ସୁରକ୍ଷିତ ଏବଂ ବିଶ୍ୱସ୍ତରୀୟ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ପାଇଁ ଭାରତୀୟ ରେଳପଥକୁ ଗତ ଦଶନ୍ଧିରେ ରୂପାନ୍ତରିତ କରାଯାଇଛି। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତୀୟ ରେଳପଥ ସଂଯୋଗରେ ଯାତାୟତ ସହଜ ସାଧ୍ୟ ହୋଇପାରିଛି। ଉଦ୍ଧମପୁର, ଶ୍ରୀନଗର, ବାରମୁଲା ରେଳ ଲାଇନ୍ର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
ଆଜ ବାଦି କାଶ୍ମୀର ଭାରତ କେ ରେଲ ନେଟୱର୍କ ସେ ଜୁଡ଼ ଗଇ। ମା ଭାରତୀ କା ବର୍ଣ୍ଣନ କରତେ ହୁଏ ହମ ଶ୍ରଦ୍ଧା ଭାବ ସେ କହତେ ଆଏ ହୈଁ କାଶ୍ମୀର ସେ କନ୍ୟାକୁମାରୀ ୟେ ଅବ ରେଲୱେ ନେଟୱର୍କ କେ ଲିଏ ଭି ହକିକତ ବନ ଗୟା ହୈ।
ରେଳଯାତ୍ରାକୁ ଅଧିକ ନିରାପଦ ଓ ସୁଗମ କରିବା ପାଇଁ ଅମୃତ ଭାରତ ଟ୍ରେନ୍ ଏବଂ ନମୋ ଭାରତ ଦ୍ରୁତଗାମୀ ଟ୍ରେନ୍ ପ୍ରଚଳନ କରାଯାଇଛି। ଆଗାମୀ 2-3 ମଧ୍ୟରେ 200 ନୂତନ ବନ୍ଦେ ଭାରତ ଟ୍ରେନ୍, 100 ଅମୃତ ଭାରତ, 50 ନମୋ ଭାରତ ଏବଂ 17,500 ବିନା ବାତାନୁକୂଳିତ ସାଧାରଣ ବଗିର ଆରମ୍ଭ କରାଇବା ପାଇଁ ଯୋଜନା ରହିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
ଭଦ୍ରକ ଜିଲ୍ଲା କୁଆଁସଠାରେ ସେବା ପର୍ବ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଶିବିରରେ ଯୋଗ ଦେଇଥିଲେ। ଏହି ଅବସରରେ 120 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବିଜେପି କାର୍ଯ୍ୟାଳୟ ପରିସରରେ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମରେ ଆତ୍ମନିର୍ଭରତାକୁ କୃଷି ସମ୍ବନ୍ଧୀୟ ସୁବିଧାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରଙ୍କୁ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ହୃତ୍ପିଣ୍ଡର ଯତ୍ନ ଏବଂ ହୃତ୍ପିଣ୍ଡ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ଲାଗି ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ପ୍ରତ୍ୟେକ ହୃତ୍ସ୍ପନ୍ଦନକୁ ହାତଛଡ଼ା କରନ୍ତୁ ନାହିଁ। 2000 ଏହି ଦିବସ ପାଳିତ ହୋଇଆସୁଛି। ଉଚ୍ଚ ରକ୍ତଚାପ, ମଧୁମେହ, ଅତ୍ୟଧିକ କୋଲେଷ୍ଟ୍ରଲ, ମୋଟାପଣ, ମାନସିକ ଦୁଶ୍ଚିନ୍ତା, ଧୂମପାନ, କମ୍ ପରିଶ୍ରମ ଏବଂ ବଦଳୁଥିବା ଜୀବନଶୈଳୀ ପାଇଁ ଲୋକମାନେ ହୃଦ୍ରୋଗର ଶିକାର ହେଉଛନ୍ତି। ପାଣିପାଗ, ଉତ୍ତର ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 5 ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରେ ସର୍ବାଧିକ 79.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର 27ତମ ବୈଠକ ଅନୁଷ୍ଠିତ। ତିନୋଟି ବିଭାଗର 4ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ପୂର୍ବୋଦୟ ମିଶନରେ ବିକଶିତ ଓଡ଼ିଶା ଓ ଭାରତର ମାର୍ଗଦର୍ଶନର ପ୍ରତୀକ ଶାନ୍ତିସ୍ତୂପ ଧଉଳି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ସହ ମଣ୍ଡପଗୁଡ଼ିକରେ ଚାଲିଛି ମା ଦୁର୍ଗାଙ୍କର ମହାସପ୍ତମୀ ପୂଜା ଏବଂ ହୃତ୍ପିଣ୍ଡର ଯତ୍ନ ଓ ଏହା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ହୃତ୍ପିଣ୍ଡ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।